ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାନବାଧିକାର ଦିବସ ଅବସରରେ ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱ ଗଠନରେ ଯୋଗଦାନ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ। ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଜାରି, ଦିନକ ପାଇଁ ମୁଲତବୀ ଘୋଷଣା। ଏବଂ ଓଡ଼ିଶା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମାନବ ଚୌଧୁରୀ ବିଜୟୀ। ଦାରିଦ୍ର୍ୟ କ୍ଷୁଧାରୁ ମୁକ୍ତି ଏବଂ ଯୁବବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଭାରତ ବିଶ୍ୱ ସମ୍ମୁଖରେ ଏକ ଉଜ୍ଜଳ ଉଦାହରଣ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଆୟୋଜିତ ମାନବାଧିକାର ଦିବସ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଯେ 5000 ବର୍ଷରୁ ଅଧିକ ସମୟର ସଭ୍ୟତା ଓ ଐତିହ୍ୟ ସହିତ ଭାରତ ଦୀର୍ଘଦିନ ଧରି ସହାନୁଭୂତି, କରୁଣା ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମୁଦାୟ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ପରସ୍କର ସହ ଜଡ଼ିତ ମୂଲ୍ୟବୋଧକୁ ବଜାୟ ରଖିବାରେ ସଫଳ ହୋଇଛି। ଜାତୀୟ ମାନବାଧିକାର ଆୟୋଗ ଏବଂ ନ୍ୟାୟପାଳିକା ଓ ପ୍ରମୁଖ ସହଭାଗୀଙ୍କ ସମେତ ଅନ୍ୟାନ୍ୟ ଆୟୋଗଙ୍କ ପ୍ରୟାସକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ସମସ୍ତଙ୍କ ପାଇଁ ମାନବିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ସେମାନଙ୍କ ଦୃଢ଼ ପ୍ରତିବଦ୍ଧତା ଏବଂ ଅକ୍ଳାନ୍ତ ପ୍ରୟାସ ପାଇଁ ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା ସମ୍ପନ୍ନ ସମାଜ ଆଧାରିତ ବିଶ୍ୱ ଗଠନରେ ଯୋଗଦାନ ନିମନ୍ତେ ଆହ୍ୱାନ ଦେଇଛନ୍ତି। ସାରା ବିଶ୍ୱରେ ମାନବାଧିକାରର ସୁରକ୍ଷା ନିମନ୍ତେ ଆଜି ମାନବାଧିକାର ଦିବସ ପାଳନ କରାଯାଉଛି। 1948 ଆଜିର ଦିନରେ ଜାତିସଂଘ ସାଧାରଣ ସଭା ଦ୍ୱାରା ମାନବାଧିକାର ସମ୍ପର୍କିତ ଘୋଷଣାନାମା ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି ଆମ ଅଧିକାର, ଆମ ଭବିଷ୍ୟତ, ବର୍ତ୍ତମାନ। ଏହା ମାନବାଧିକାରର କେବଳ ଏକ ଆକାଂକ୍ଷା ନୁହେଁ, ବରଂ ଏକ ଉତ୍ତମ ଭବିଷ୍ୟତ ନିର୍ମାଣ ଦିଗରେ ବିଶ୍ୱାସ ଓ ଦୃଢ଼ତାର ସହ ବ୍ୟକ୍ତି ଓ ସମ୍ପ୍ରଦାୟକୁ ସଶକ୍ତ କରିବାର ଏକ ମାଧ୍ୟମ ଭାବେ ଦର୍ଶାଉଛି। ଏହି ଅବସରରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ଭାରତୀ ସୟାନୀ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ଦେଶର ମାନବିକ ଅଧିକାର ସମ୍ପନ୍ନ ସଂସ୍କୃତିର ସୁରକ୍ଷା ଏବଂ ବୃଦ୍ଧି ଦିଗରେ ଦୃଢ଼ତାର ସହ ସର୍ବେ ଭବନ୍ତୁ ସୁଖିନଃ ଭାବନାକୁ ପାଳନ କରିବାର ଆବଶ୍ୟକତା ରହିଛି। ମାନବାଧିକାର ଦିବସ ପୂର୍ବ ସନ୍ଧ୍ୟାରେ ଏକ ବାର୍ତ୍ତାରେ ଶ୍ରୀମତୀ ସୟାନୀ କହିଛନ୍ତି, ଆୟୋଗ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ଏବଂ ସେମାନଙ୍କ ମର୍ଯ୍ୟାଦା ରକ୍ଷା ଲାଗି ତଥା ସଶକ୍ତିକରଣ ଓ ପ୍ରୋତ୍ସାହନ ହେତୁ ଉଦ୍ୟମ ଜାରି ରଖିବା ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଭାରତରେ ଏବଂ ସାରା ବିଶ୍ୱରେ ମାନବାଧିକାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବଦ୍ଧ ଅଟେ। ଏହି ଦିଗରେ ବିଶେଷ ଭାବେ ପଛୁଆ ଏବଂ ବିକାଶଶୀଳ ଦେଶରେ ଅନ୍ୟ ରାଷ୍ଟ୍ରୀୟ ମାନବାଧିକାର ସଂସ୍ଥାଗୁଡ଼ିକ ସହ ମିଶି ଭାରତର ମାନବାଧିକାର ଆୟୋଗ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ 3 ରାଷ୍ଟ୍ରୀୟ ଲୋକ ଅଦାଲତରେ 7,70,00,000 ଅଧିକ ମାମଲାର ସମାଧାନ କରାଯାଇଥିବା ସୁପ୍ରିମକୋର୍ଟ ବିଚାରପତି ତଥା ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ନାଲସାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ବିଆର୍ ଗଭାଇ କହିଛନ୍ତି, ଏହିସବୁ ଲୋକ ଅଦାଲତଗୁଡ଼ିକରେ ବହୁଦିନ ଧରି ପଡ଼ିରହିଥିବା ମାମଲା ଏବଂ ନ୍ୟାୟିକ ବିବାଦର ସମାଧାନ କରାଯାଇଛି। ମାନବାଧିକାର ଦିବସ ଅବସରରେ ଏକ ସାକ୍ଷାତକାରରେ ଜଷ୍ଟିସ୍ ବିଆର୍ ଗଭାଇ କହିଛନ୍ତି, ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ବର୍ଷକୁ 3 ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ କରିଥାଏ ଏବଂ ଏଥିରେ ଆପୋଷ ବୁଝାମଣା ଜରିଆରେ ଦୀର୍ଘଦିନ ଧରି ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ କରାଯାଇଥାଏ। ସେ କହିଛନ୍ତି, ନାଲସାର ମାର୍ଗଦର୍ଶନ ଅନୁଯାୟୀ ଅନ୍ୟ ଆଇନସେବା ପ୍ରାଧିକରଣଗୁଡ଼ିକ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ନିଃଶୁଳ୍କ ଆଇନ ସହାୟତା ଯୋଗାଇ ଦେଇଥାନ୍ତି। ଏଥିସହ ମାନବିକ ଅଧିକାରର ସୁରକ୍ଷା ଲାଗି ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିଥାଏ। ଜଷ୍ଟିସ୍ ଗଭାଇଙ୍କ ସହ ଏହି ସାକ୍ଷାତକାର ଆଜି ସନ୍ଧ୍ୟା 7:10 ସୁର୍ଖିଓମେ କାର୍ଯ୍ୟକ୍ରମରେ ପ୍ରସାରିତ ହେବ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କର ଆଜି ସକାଳେ 92 ବୟସରେ ବେଙ୍ଗାଲୁରୁର ସଦାଶିବ ନଗରସ୍ଥିତ ବାସଭବନରେ ପରଲୋକ ଘଟିଛି। ଏସ୍ଏମ୍ କ୍ରିଷ୍ଣା ତାଙ୍କ ବିସ୍ତୃତ ରାଜନୈତିକ ଜୀବନରେ ଅନେକ ପ୍ରମୁଖ ପଦପଦବୀରେ ରହିଥିଲେ। ସେ 1999ରୁ 2004 ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ 2009ରୁ 2012 ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 2004ରୁ 2008 ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ଅଷ୍ଟାଦଶ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀକ୍ରିଷ୍ଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ବିକାଶ ପାଇଁ ଜଣେ ପ୍ରତିଶ୍ରୁତିବଦ୍ଧ ନେତା ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଶୋକବାର୍ତ୍ତାରେ ଏସ୍ଏମ୍ କ୍ରିଷ୍ଣାଙ୍କୁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବା ଜଣେ ଚିନ୍ତାନାୟକ ବୋଲି ବର୍ଣ୍ଣନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ମୁଖ୍ୟ ପରୀକ୍ଷା 2024 ଫଳାଫଳ ପ୍ରକାଶ ପାଇଛି। ମନୋନୀତ ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ପୁଲିସ୍ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବାରେ ଚୟନ ପାଇଁ ବ୍ୟକ୍ତିତ୍ୱ ପରୀକ୍ଷା ସାକ୍ଷାତକାରରେ ଯୋଗଦେବେ। ଏଥିପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ। ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଚଳିତ ସପ୍ତାହର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ସଂସଦର ଉଭୟ ଗୃହରେ କଂଗ୍ରେସ ନେତାମାନେ ଦେଶକୁ ବଦନାମ କରିବା ପାଇଁ ଆମେରିକାର ଏକ ପ୍ରମୁଖ ସଂସ୍ଥା ସହ ଯୋଗାଯୋଗରେ ଥିବା ଟ୍ରେଜେରୀ ଖଣ୍ଡପୀଠ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ସଦସ୍ୟମାନେ ଏକ ପ୍ରମୁଖ ଭାରତୀୟ ବ୍ୟବସାୟିକ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ଆରମ୍ଭ ହୋଇଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ସଦସ୍ୟଙ୍କ ଆଚରଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କଂଗ୍ରେସ ଉପରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିବା ସହ କଂଗ୍ରେସ ସାଂସଦମାନେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। କଂଗ୍ରେସ ନେତା ଏବଂ ଆମେରିକାର ଜର୍ଜ ସୋରସ୍ ଫାଉଣ୍ଡେସନ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ କରି ସେ କଂଗ୍ରେସକୁ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ୱଷ୍ଟ କରିବାକୁ କହିଥିଲେ। ବିରୋଧୀ ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ କିଛି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ସୃଷ୍ଟି କରିଥିଲେ। ପରେ ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ପ୍ରମୁଖ ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗରେ ଟ୍ରେଜେରୀ ଏବଂ ବିରୋଧୀ ଦଳ ସଦସ୍ୟମାନେ ପରସ୍କରକୁ କଡ଼ା ସମାଲୋଚନା କରିଥିଲେ ଓ କଂଗ୍ରେସ ନେତାମାନେ ଆମେରିକାର ଏକ ପ୍ରମୁଖ ସଂସ୍ଥା ସହ ଜଡ଼ିତ ଥିବା ଅଭିଯୋଗ କରିଥିଲେ। ପୂର୍ବାହ୍ନ 12:00 ପ୍ରଥମ ମୁଲତବୀ ପରେ ଗୃହ ଆରମ୍ଭ ହେବା କ୍ଷଣି ଗୃହ ନେତା ଜେପି ନଡ୍ଡା ଆମେରିକାର ବ୍ୟବସାୟୀ ଜର୍ଜ ସୋରସ୍ ଏବଂ ସଂଗଠିତ ଅପରାଧ ଓ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ ପ୍ରସଙ୍ଗ ଉଠାଇ ଭାରତକୁ ଅସ୍ଥିର କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍ଖଡ଼ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଆସନ୍ତାକାଲି ଦେଶର 51 କେନ୍ଦ୍ରରେ ଆରମ୍ଭ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଉଦ୍ଘାଟନ କରିବେ। ଗ୍ରାଣ୍ଡ ଫିନାଲେରେ 1,300 ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ରବୀନ୍ଦ୍ରନାଥ ମାହାତୋ ଆଜି ଦ୍ୱିତୀୟ ଥର ପାଇଁ ଝାଡ଼ଖଣ୍ଡ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶ୍ରୀ ମାହାତୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ବିଧାନସଭାରେ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ମାନବ ଚୌଧୁରୀ ଆଜି ସକାଳେ ପୁରୁଷ ଏକକ ଯୋଗ୍ୟତା ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ମହମ୍ମଦ ମୁନାୱରଙ୍କୁ 21-16, 21-12 ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍ରେ ଭାରତର ରାଜେଶ ଶ୍ରୀକର 11-21, 21-23 ଚୀନ୍ର ଲିୟୁ ୟୁ ଜୁଆନ୍ଙ୍କଠାରୁ ପରାସ୍ତ ହୋଇଥିବା ବେଳେ ଗଗନ ବାଲିଆନ୍ ଚୀନ୍ର ୱାଙ୍ଗ୍ ଜି ଜୁନ୍ଙ୍କଠାରୁ 12-21, 11-21 ପରାସ୍ତ ହୋଇଛନ୍ତି। ସେହିପରି ମିକ୍ସଡ୍ ଡବଲ୍ସ ବର୍ଗରେ ଭାରତୀୟ ଯୋଡ଼ି ଅମାନ ମହମ୍ମଦ ଓ ସିମରନ୍ ସିଂ ଓଡ଼ିଶାର କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହରିଭାରତୀ ଭାସ୍କରନ୍ ପି ଓ ନର୍ଦ୍ଧନା ରବିଶଙ୍କର ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ମାନବାଧିକାର ଦିବସ ଅବସରରେ ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱ ଗଠନରେ ଯୋଗଦାନ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ। ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଜାରି, ଦିନକ ପାଇଁ ମୁଲତବୀ ଘୋଷଣା। ଏବଂ ଓଡ଼ିଶା ମାଷ୍ଟର୍ସ 2024 ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମାନବ ଚୌଧୁରୀ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।